ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପୂର୍ବତଟ ରେଳ ଜୋନ୍ ଅଧୀନରୁ ଆନ୍ଧ୍ରପ୍ରଦେଶର 7ଟି ଷ୍ଟେସନ ଅପସାରଣ କରାଯିବା ନେଇ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ ଜାରି। ରନ୍ଧନ ଗ୍ୟାସ୍ କାର୍ଡ ହିତାଧିକାରୀମାନେ କେବଳ ପାଇପାରିବେ ଗ୍ୟାସ୍ ସିଲିଣ୍ଡର ସୁବିଧା, ଯୋଗାଣ ବିଭାଗର ନିଷ୍ପତ୍ତି। ବୈଶାଖ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ହେବ ପୈତାଲାଗି ନୀତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍ମରଣ କରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ପାଳନ କରୁଛନ୍ତି ଇଷ୍ଟର ସଣ୍ଡେ। ଏବଂ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା। ନବଗଠିତ ଦକ୍ଷିଣ ତଟ ରେଳ ଜୋନ୍ରେ କେତେକ ଷ୍ଟେସନ ମିଶିଯିବା ପରେ ରେଳବାଇ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି। ଆନ୍ଧ୍ରପ୍ରଦେଶର 7ଟି ଷ୍ଟେସନ ପଲାସା, ସୁମାଦେବୀ, ମାନସା ରୋଡ୍, ବାରୁଭା, ସମ୍ପେଟା, ଝାଡ଼ୁପୁଡ଼ି ଓ ଇଚ୍ଛାପୁରମ୍ ରେଳ ଷ୍ଟେସନକୁ ପୂର୍ବତଟ ରେଳବାଇ ଅଧୀନରୁ ଅପସାରଣ କରି ଦକ୍ଷିଣ ତଟ ରେଳ ଜୋନ୍ରେ ସାମିଲ କରାଯାଇଛି। ରେଳବାଇର ସ୍ୱଷ୍ଟୀକରଣ ଅନୁସାରେ ବିଶାଖାପଟ୍ଟନମ୍ ଡିଭିଜନରେ ଯାତ୍ରୀ ସେବାକୁ ସୁଗମ ସୁନିଶ୍ଚିତ କରିବା ପାଇଁ ଏହା ଏକ ବୈଷୟିକ ସଂଶୋଧନ ବୋଲି କୁହାଯାଇଛି। ଦକ୍ଷିଣ ତଟ ରେଳ ଜୋନ୍ରେ ଏହି ଷ୍ଟେସନଗୁଡ଼ିକ ସାମିଲ ହେବା ପରେ ମଧ୍ୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବର୍ତ୍ତମାନ ଚାଲୁଥିବା ପଲାସା ଭୁବନେଶ୍ୱର, ପଲାସା କଟକ ଏବଂ ଇଚ୍ଛାପୁରମ୍ କଟକ ସମେତ ସମସ୍ତ ମେମୁ ଓ ଯାତ୍ରୀବାହୀ ସେବାରେ କୌଣସି ପରିବର୍ତ୍ତନ ହେବ ନାହିଁ କିମ୍ବା ପୂର୍ବତଟ ରେଳବାଇର ରାଜସ୍ୱ ଆଦାୟରେ ପ୍ରଭାବିତ ହେବାର ସମ୍ଭାବନା ନାହିଁ। ଏହି 7ଟି ଷ୍ଟେସନ ମୁଖ୍ୟତଃ ଯାତ୍ରୀ ପରିଚାଳନା କରିଥାଏ ଏବଂ ମାଲ୍ ପରିବହନ ଷ୍ଟେସନ ନୁହେଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରାଜ୍ୟରେ ରେଳ ନେଟୱର୍କ ସମ୍ପ୍ରସାରଣ, ଷ୍ଟେସନଗୁଡ଼ିକର ଆଧୁନିକୀକରଣ, ବନ୍ଦେ ଭାରତ ସେବା ଏବଂ ପୂର୍ବତଟ ରେଳବାଇ ଅଧୀନରେ ନବଗଠିତ ରାୟଗଡ଼ା ଡିଭିଜନ ଆଦିରେ ରେକର୍ଡ ପୁଞ୍ଜି ବ୍ୟୟ ଓଡ଼ିଶା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ଅତୁଟ ଦର୍ଶାଉଛି ବୋଲି ସ୍ୱଷ୍ଟୀକରଣରେ କୁହାଯାଇଛି। ରାଜ୍ୟରେ ଗ୍ୟାସ୍ ଓ ପେଟ୍ରୋଲର କୌଣସି ଅଭାବ ନାହିଁ। ରନ୍ଧନ ଗ୍ୟାସ୍ କଳାବଜାରୀକୁ ରୋକିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଖୋଲା ବଜାରରେ ଗ୍ୟାସ୍ ବିକ୍ରି ବନ୍ଦ କରାଯାଇଥିବା ବେଳେ 5 କେଜି ଗ୍ୟାସ୍ ସିଲିଣ୍ଡର ବିକ୍ରି ବନ୍ଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ହିତାଧିକାରୀମାନଙ୍କ ପାଇଁ ଇ କେୱାଇସି ବାଧ୍ୟତାମୂଳକ କରାଯିବ। ରନ୍ଧନ ଗ୍ୟାସ୍ କାର୍ଡ ହିତାଧିକାରୀମାନେ କେବଳ ଏହି ସୁଯୋଗ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
କଳା ବଜାରରେ ଆମେ କରେଇ ଦେବୁନା, ଗ୍ୟାସ୍ ଠିକ୍ ଭାବରେ ମିଳୁଛି, ସଫିସିଏଣ୍ଟ ମିଳୁଛି। ଆମର ଯେଉଁ ନିୟମ ଅଛି, ଅର୍ବାଞ୍ଚ ଅଞ୍ଚଳରେ 25 ଦିନ ଭିତରେ ମିଳିବ ଏବଂ ଗ୍ରାମୀଣ ଅଞ୍ଚଳରେ 45 ଦିନରେ ମିଳିବ, ସେଇଟା ମିଳୁଛି। କିନ୍ତୁ ଯେମିତି ଖୋଲା ବିକା ହେଉଥିଲା ଆଗରୁ ସେମିତି ମିଳିବ ନାହିଁ। ଆମେ ଇକ୍ୱାଇସି ବି କରିବାକୁ କହିଦିଆ ହେଇଛି, ଅର୍ଥାତ୍ ଯାହା ନାଁରେ ଗ୍ୟାସ୍ ସେହି ହିଁ କେବଳ ବ୍ୟବହାର କରିବ, ବାଟରେ ଘାଟରେ ବଜାରରେ ଗ୍ୟାସ୍ ମିଳିବ ନାହିଁ। କେବଳ ଯେଉଁମାନେ ବୁକିଂ କରିବେ ତାଙ୍କର ଇକ୍ୱାଇସି ଥିବ, ସେଇମାନେ ହିଁ ଗ୍ୟାସ୍ ଦେବେ। ଖୋଲା ମାର୍କେଟରେ କେହି ଆଉ ଗ୍ୟାସ୍ ବିକିପାରିବେ ନାହିଁ, କେବଳ ଏଜେନ୍ସି ବାଲା ବିକିବେ।
ଅନୁସୂଚିତ ଓ ଜନଜାତି ପଛୁଆବର୍ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟର ମେଡିକାଲ, ଇଞ୍ଜିନିୟରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ଚଳିତ ବର୍ଷଠାରୁ ସଂରକ୍ଷଣ ନୀତି ଲାଗୁ କରାଯିବ। କ୍ୟାବିନେଟ୍ର ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥା ନାମଲେଖା କ୍ଷେତ୍ରରେ ଲାଗୁ ହେବା ସହିତ ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ନବରଙ୍ଗପୁର ଜିଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟ ଛକଠାରେ ଆୟୋଜିତ ଏକ ସ୍ୱାଗତ ସମ୍ବର୍ଦ୍ଧନାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହା କହିଛନ୍ତି, ରାଜ୍ୟ ସରକାର ମେଡିକାଲ, ଇଞ୍ଜିନିୟରିଂ ଓ ଅନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ 22.5% ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ 16.25%କୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ସହିତ ସାମାଜିକ ଓ ଆର୍ଥିକ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ 11.25% ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବୈଶାଖ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପୈତାଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଦୈତାପତି ଓ ଅନ୍ୟ ସେବକମାନଙ୍କ ଦ୍ୱାରା ଗୁପ୍ତ ନୀତି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ହେବ। ଏହି ସମୟରେ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସମଗ୍ର ପୃଥିବୀରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ଇଷ୍ଟର ସଣ୍ଡେ ବା ପୁନରୁତ୍ଥାନ ରବିବାର ପାଳନ କରୁଛନ୍ତି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ ବୋଲି ବିବେଚନା କରାଯାଇଥାଏ। ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍କରଣ କରି ଇଷ୍ଟର ପର୍ବ ପାଳନ କରାଯାଉଛି। ଗୁଡ୍ ଫ୍ରାଇଡେ ବା ଶୁଭ ଶୁକ୍ରବାର ଦିନ କାଲଭାରୀଠାରେ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯିବା ପରେ ରବିବାର ଦିନ ତାଙ୍କର ପୁନରୁତ୍ଥାନ ହୋଇଥିଲା। ଏହି ଅବସରରେ ବିଶ୍ୱବ୍ୟାପୀ ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ବିଭବକୁ ପ୍ରଚାର ପ୍ରସାର କରିବା ପାଇଁ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷର ପଞ୍ଚମ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ରଖିବା ପାଇଁ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ଗଣଦୌଡ଼ରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବବର୍ଗ ଭାଗ ନେଇଥିଲେ। ଗଜପତି ଜିଲ୍ଲା ପାଳାକ୍ଷମୁଣ୍ଡିସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ଗଣଦୌଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପର୍ଯ୍ୟଟନସ୍ଥଳୀ ବିଏନ୍ ପ୍ୟାଲେସ୍ ପର୍ଯ୍ୟନ୍ତ ଯାଇଥିଲା। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଐତିହ୍ୟ ଭାଷା ସମ୍ପର୍କରେ ଜନସାଧାରଣ ଓ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆଜି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି। ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଗଣଦୌଡ଼ କାର୍ଯ୍ୟକ୍ରମକୁ ବିଧାୟକ ଗୌରୀଶଙ୍କର ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀ ନବରଙ୍ଗପୁର ପୌରପାଳିକାଠାରୁ ସ୍ଥାନୀୟ ରାଜା ଚୈତନ୍ୟଦେବ ପଡ଼ିଆ ପର୍ଯ୍ୟନ୍ତ ଅନୁଷ୍ଠିତ ଗଣଦୌଡ଼ରେ ସାମିଲ ହୋଇଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମ୍ଠାରୁ ଗଣଦୌଡ଼ ଆରମ୍ଭ ହୋଇ ଶ୍ରୀ ବଳରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟକୁ ଆଗେଇ ନେଇ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କାଳୀମନ୍ଦିର ଛକଠାରୁ ସଦ୍ଭାବନା ସ୍ପୋର୍ଟସ୍ ପରିସର ପର୍ଯ୍ୟନ୍ତ ଐତିହ୍ୟ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ଜିଲ୍ଲା ପରିବହନ କାର୍ଯ୍ୟାଳୟ ଲାୟନ୍ସ କ୍ଲବ୍ର ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆଠାରେ ଆସନ୍ତାକାଲିଠାରୁ ସିଲ୍କ ସିଟି ମହୋତ୍ସବ ଆରମ୍ଭ ହେବ। ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବରେ 220 ଷ୍ଟଲ୍ରେ ସ୍ୱଦେଶୀ ସାମଗ୍ରୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସମେତ ବ୍ରହ୍ମପୁର ସିଲ୍କର ସ୍ୱତନ୍ତ୍ର ବିକ୍ରିବଟା କରାଯିବ। ମେଳାରେ କୃଷିଭିତ୍ତିକ ସାମଗ୍ରୀ ବିକ୍ରୟ ସହିତ ଯୁବ ଉଦ୍ୟୋଗୀ ଏବଂ ମହିଳାମାନଙ୍କ ପାଇଁ ନୂଆ ରାସ୍ତା ଖୋଲିପାରିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ କେ ଅନିଲ କୁମାର କହିଛନ୍ତି। ଆସନ୍ତାକାଲିର ଉଦ୍ଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜିଲ୍ଲାର ସମସ୍ତ ବିଧାୟକ ଏବଂ 2 ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟଠାରେ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାରେ ପ୍ରଥମଥର ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା, ଓଡ଼ିଶା ପ୍ରଶାସନିକ ସେବା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମିତ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଜାନୁଆରୀ ମାସରେ ହୋଇଥିବା ବିଭିନ୍ନ ପରୀକ୍ଷାରେ 700 ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେନ୍ଦ୍ରର 170 ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଛତ୍ରପୁର ଓ ଭଞ୍ଜନଗରଠାରେ ମଧ୍ୟ ଏଭଳି କେନ୍ଦ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ଯୋଗୁଁ ସତୀଗୁଡ଼ା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯାଇ 10 ସ୍ଥାନରେ ପାଇପ୍ ଯୋଗେ ପାନୀୟ ଜଳ ଉପଲବ୍ଧ କରାଯାଉଛି। ଆଜି 5 ଷ୍ଟାଣ୍ଡ ପୋଷ୍ଟରେ ପାଣି ଛଡ଼ାଯାଇଥିବା ବେଳେ ଆସନ୍ତାକାଲି ସୁଦ୍ଧା ସମସ୍ତ 10 ପୋଷ୍ଟରେ ପାଣି ପହଞ୍ଚିବା ନେଇ ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସମୁଦ୍ରର ଭୂମିକା ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ସାମୁଦ୍ରିକ ଦିବସ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ସାମୁଦ୍ରିକ ଭାରତ ସଶକ୍ତିକରଣ ପ୍ରଗତି। ଭାରତୀୟଙ୍କ ମାଲିକାନାରେ ଥିବା ଏସ୍ଏସ୍ ଲୟାଲିଟି ଜାହାଜ ମୁମ୍ବାଇରୁ ଲଣ୍ଡନ ପର୍ଯ୍ୟନ୍ତ ପ୍ରଥମ ଜଳଯାତ୍ରାକୁ ସ୍କରଣ କରି ଆଜି ଦେଶରେ ଏହି ଦିବସ ପାଳନ କରାଯାଉଛି। 1919 ଆଜିର ଦିନରେ ଅନ୍ତର୍ଜାତୀୟ ବାଣିଜ୍ୟ, ଅର୍ଥନୀତି ଓ ସାମୁଦ୍ରିକ କ୍ଷେତ୍ରରେ ଗୁରୁତ୍ୱ ବହନ କରି ଏସ୍ଏସ୍ ଲୟାଲିଟି ଜାହାଜ ଜଳଯାତ୍ରା କରିଥିଲା। ଦେଶର ମୋଟ ବାଣିଜ୍ୟ ପରିମାଣର 95% ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରୁ ହୋଇଥାଏ। 2047 ସୁଦ୍ଧା ଭାରତ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ନେତୃତ୍ୱ ନେବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବରେ ଆସନ୍ତା 2 ପର୍ଯ୍ୟନ୍ତ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ କଟକ ଓ ଭୁବନେଶ୍ୱର ସମେତ ଗଞ୍ଜାମ, ଢେଙ୍କାନାଳ ଓ ଅନ୍ୟ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହୋଇଯାଇଛି। ଆସନ୍ତାକାଲି ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବର୍ଷା ଏବଂ ଝଡ଼ତୋଫାନ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପୂର୍ବତଟ ରେଳ ଜୋନ୍ ଅଧୀନରୁ ଆନ୍ଧ୍ରପ୍ରଦେଶର 7 ଷ୍ଟେସନ ଅପସାରଣ କରାଯିବା ନେଇ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ ଜାରି। ରନ୍ଧନ ଗ୍ୟାସ୍ କାର୍ଡ ହିତାଧିକାରୀମାନେ କେବଳ ପାଇପାରିବେ ଗ୍ୟାସ୍ ସିଲିଣ୍ଡର ସୁବିଧା, ଯୋଗାଣ ବିଭାଗର ନିଷ୍ପତ୍ତି। ବୈଶାଖ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ହେବ ପଇତାଲାଗି ନୀତି ଏବଂ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।